ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନୀତି ଆୟୋଗର ପୁନର୍ଗଠନ ପରେ ଅଶୋକ କୁମାର ଲାହିଡି ଆୟୋଗର ଉପାଧ୍ୟକ୍ଷ ନିଯୁକ୍ତ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ମଧ୍ୟରେ ଦେଶରେ ପେଟ୍ରୋଲିୟମ୍ ଉତ୍ପାଦ ଓ ଏଲ୍ପିଜି ଯୋଗାଣ ସ୍ୱାଭାବିକ କହିଲେ କେନ୍ଦ୍ର ସରକାର। ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ବିଜୟୀ। ଆଜି ଚେନ୍ନାଇ ଓ ଲକ୍ଷ୍ନୌରେ ଅନୁଷ୍ଠିତ ହେବ ଦୁଇଟି ମ୍ୟାଚ୍। ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ରେ ଦକ୍ଷିଣ ଆଫ୍ରିକାକୁ 14 ରନ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ମନ୍ କି ବାତ୍ କାର୍ଯ୍ୟକ୍ରମର 133ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆକାଶବାଣୀରେ ଉଦ୍ବୋଧନ ଦେବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। କେନ୍ଦ୍ର ସରକାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ବର୍ତ୍ତମାନର ଉପାଧ୍ୟକ୍ଷ ସୁମନ କେ ବେରିଙ୍କ ସ୍ଥାନରେ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡ଼ିଙ୍କୁ ଆୟୋଗର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବରେ ରାଜୀବ ଗୌବା, ପ୍ରଫେସର କେ ଭି ରାଜୁ, ପ୍ରଫେସର ଗୋବର୍ଦ୍ଧନ ଦାସ, ଡକ୍ଟର ଏମ୍ ଶ୍ରୀନିବାସ ଏବଂ ପ୍ରଫେସର ଅଭୟ କ୍ରାନ୍ଦିକରଙ୍କୁ ନିଯୁକ୍ତ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନୀତି ଆୟୋଗ ଭାରତର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ନୀତି ଆୟୋଗର ନବନିଯୁକ୍ତ ଉପାଧ୍ୟକ୍ଷ ଅଶୋକ କୁମାର ଲାହିଡ଼ି ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ମୋଦି ଶ୍ରୀ ଲାହିଡ଼ିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଅର୍ଥନୀତି କ୍ଷେତ୍ରରେ ଭାରତର ବିକାଶମୂଳକ ଯାତ୍ରା ଆହୁରି ସୁଦୃଢ଼ ହେବ। ଶ୍ରୀ ମୋଦି ନବନିଯୁକ୍ତ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାରା ଦେଶରେ ପେଟ୍ରୋଲିୟମ୍ ଉତ୍ପାଦ ଏବଂ ଏଲ୍ପିଜିର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଥିବା କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏଲ୍ପିଜି ଯୋଗାଣ କ୍ଷେତ୍ରରେ ଘରୋଇ ଯୋଗାଣକୁ ପ୍ରାଥମିକତା ଦିଆଯାଉଛି। ସାରା ଦେଶରେ ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 99%କୁ ବୃଦ୍ଧି ପାଇଥିବା ବେଳେ ବିତରଣ ପରିମାଣ 94%ରୁ ଅଧିକ ହୋଇଛି। ସୂଚନା ଅନୁଯାୟୀ ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକରେ 24 ଘଣ୍ଟିଆ କାର୍ଯ୍ୟ ଜାରି ରହିଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଦେଶରେ ଗ୍ରହଣ କରାଯାଇଥିବା ପରିସ୍ଥିତି ସମ୍ପର୍କରେ ଗଠିତ କ୍ୟାବିନେଟ୍ ମନ୍ତ୍ରୀସ୍ତରୀୟ ବୈଠକରେ ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକ ସହିତ କୌଣସି ଅଘଟଣ ଘଟିନଥିବା କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ଏସିଆ କ୍ଷେତ୍ରରେ ଘଟୁଥିବା ଘଟଣା ଉପରେ ଦୃଷ୍ଟି ରଖିବା ସହ ସେହିସବୁ ଅଞ୍ଚଳରେ ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରୁଛି। କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ସରକାର ଆଗାମୀ 4 ବର୍ଷ ମଧ୍ୟରେ ସହରାଞ୍ଚଳ ଚ୍ୟାଲେଞ୍ଜ ପାଣ୍ଠି ଅଧୀନରେ ସହରଗୁଡ଼ିକର ବିକାଶ ପାଇଁ 1,00,000 କୋଟି ଟଙ୍କା ଖର୍ଚ୍ଚ କରିବେ। ନୂଆଦିଲ୍ଲୀରେ ଦ ହାଉସିଂ ଆଣ୍ଡ ଅର୍ବାନ୍ ଡେଭଲପ୍ମେଣ୍ଟ କର୍ପୋରେସନ୍ ଲିମିଟେଡ୍ ହୁଡ୍କୋର 56ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଲାଲ କହିଛନ୍ତି, ରାଜ୍ୟ ସରକାରଗୁଡ଼ିକ ଏହି ଯୋଜନାରେ ଅଧିକ 1,00,000 କୋଟି ଟଙ୍କା ଖର୍ଚ୍ଚ କରିବେ। ଅର୍ବାନ୍ ଚ୍ୟାଲେଞ୍ଜ ପାଣ୍ଠିକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର 1,00,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି। ଶ୍ରୀ ଲାଲ କହିଛନ୍ତି, ହୁଡ୍କୋ ଏହାର ପ୍ରତିଷ୍ଠା ପରଠାରୁ ନିରନ୍ତର ଭାବେ ଅଗ୍ରଗତି କରୁଛି ଏବଂ ସହରାଞ୍ଚଳ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ କହିଛନ୍ତି, ଦିଲ୍ଲୀ ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଖୁବ୍ ଶୀଘ୍ର ହୁଡ୍କୋ ଅଧୀନରେ ବୃହତ୍ ଆବାସ ପ୍ରକଳ୍ପ ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରୁ ଗୋଟିଏ ଶ୍ରୀରାମ ବାଣିଜ୍ୟ ମହାବିଦ୍ୟାଳୟର ପରିଚାଳନା ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ସହ ଗତକାଲି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଚଳିତ ବର୍ଷ ପ୍ରତିଷ୍ଠାନର ଶତବାର୍ଷିକୀ ପାଳନ ହେଉଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଉପଲକ୍ଷେ ମଧ୍ୟ ଏକ ସ୍ମାରକୀ ଡାକଟିକଟ ଉନ୍ମୋଚିତ ହୋଇଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ଯାଞ୍ଚ ପରେ ମତଦାନ ହାର 93.19%କୁ ବୃଦ୍ଧି ପାଇଛି। ସ୍ୱାଧୀନତା ପରଠାରୁ ଏହା ସର୍ବାଧିକ ବୋଲି ନିର୍ବାଚନ କମିଶନ କହିଛନ୍ତି। କୁଚ୍ବେହାର ଜିଲ୍ଲାରେ ସର୍ବାଧିକ 96.2% ମତଦାନ ହୋଇଥିବା ବେଳେ କାଲିମପଙ୍ଗରେ ସର୍ବନିମ୍ନ 83.04% ମତଦାନ ରେକର୍ଡ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ର୍ୟାଲି, ରୋଡ୍ ଶୋ ଏବଂ ସଭା ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ବରିଷ୍ଠ ବିଜେପି ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଅନେକଗୁଡ଼ିଏ ର୍ୟାଲିକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଗତକାଲି ବିଜେପିର ବରିଷ୍ଠ ନେତାଙ୍କ ସମେତ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରମୁଖ ନିର୍ବାଚନୀ ପ୍ରଚାର କରିଥିଲେ। ଇରାନୀ ଗଣମାଧ୍ୟମର ସଦ୍ୟତମ ସୂଚନା ଅନୁଯାୟୀ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଘାଚି ବର୍ତ୍ତମାନ ଓମାନରେ ଅଛନ୍ତି। ସେ ରୁଷ ଗସ୍ତ କରିବା ପୂର୍ବରୁ ପୁଣି ଥରେ ପାକିସ୍ତାନର ଇସ୍ଲାମାବାଦ ଯିବାର ସମ୍ଭାବନା ରହିଛି। ଶ୍ରୀ ଆରାଘାଚି ଗତକାଲି ପାକିସ୍ତାନର ଶୀର୍ଷ ନେତାମାନଙ୍କ ସହିତ ଆଲୋଚନା କରି ତେହେରାନର ଦାବି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଆରାଘାଚି ପାକିସ୍ତାନ ଛାଡ଼ିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଆମେରିକୀୟ ଆଲୋଚନାକାରୀ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର ଆଉ ଇରାନ ସହିତ ଆଲୋଚନା ପାଇଁ ଇସ୍ଲାମାବାଦ ଯିବେ ନାହିଁ। ସେ କହିଥିଲେ ବିଭିନ୍ନ କାରଣ ଯୋଗୁଁ ସେମାନଙ୍କ ଯାତ୍ରା ବାତିଲ କରାଯାଇଛି। ଶ୍ରୀ ଟ୍ରମ୍ପ କହିଥିଲେ ଆମେରିକା ପାଖରେ ସମସ୍ତ ବିକଳ୍ପ ରହିଛି, କିନ୍ତୁ ତେହେରାନରେ ନେତୃତ୍ୱ ନେଇ ସଙ୍କଟ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଇରାନର ନେତୃତ୍ୱ କିଏ ନେଉଛନ୍ତି ତାହା ଏପର୍ଯ୍ୟନ୍ତ ଅନିଶ୍ଚିତ ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ଲେବାନନରେ ହିଜବୋଲା ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଏହି ଆକ୍ରମଣ ବଡ଼ ପରିବର୍ତ୍ତନ କରିବ। ଇସ୍ରାଏଲ ସରକାରଙ୍କ ଏକ ପ୍ରେସ୍ ସୂଚନା ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଶ୍ରୀ ନେତନ୍ୟାହୁଙ୍କ ଫଳପ୍ରଦ ଆଲୋଚନା ହୋଇଛି। ସେ କହିଛନ୍ତି ଉଭୟ ଦେଶ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ କରୁଛନ୍ତି। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଉଦ୍ୟମ କରାଯାଉଥିବା ବେଳେ ହିଜବୋଲା ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି। ଶ୍ରୀ ନେତନ୍ୟାହୁ କହିଛନ୍ତି ଆକ୍ରମଣ ଜାରି ରହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୂଚନା ଅନୁଯାୟୀ ଗତବର୍ଷ ଅକ୍ଟୋବର 7 ତାରିଖରେ ଇସ୍ରାଏଲରେ ଅନୁପ୍ରବେଶ କରିଥିବା ଜଣେ ଆତଙ୍କବାଦୀକୁ ନିପାତ କରାଯାଇଛି। ଦକ୍ଷିଣ ପଶ୍ଚିମ କଲମ୍ବିଆର କାଜିବିଓ ଅଞ୍ଚଳରେ ଏକ ବସ୍ରେ ବିସ୍ଫୋରଣ ଘଟିବାରୁ 7 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 17ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବସ୍ଟିରେ ପରିବହନ କରାଯାଉଥିବା ବିସ୍ଫୋରକ ସାମଗ୍ରୀ ଆପେ ସକ୍ରିୟ ହୋଇ ବିସ୍ଫୋରଣ ଘଟିଥିଲା। କଲମ୍ବିଆର ସଶସ୍ତ୍ର ବାହିନୀର କମାଣ୍ଡର ଜେନେରାଲ ହୁଗୋ ଲୋପେଜ୍ ଏହି ବିସ୍ଫୋରଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଆକାଶବାଣୀରେ ଲୋକଙ୍କ ପଦ୍ମ ଶୀର୍ଷକ ଧାରାବାହିକରେ ଆଜି ଭାରତର ମହାକାଶ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ବିକାଶରେ ଅବଦାନ ଦେଇଥିବା ମହାକାଶ ବିଜ୍ଞାନୀ ଡକ୍ଟର ଶୁଭା ଭେଙ୍କଟେଶ ଆୟଙ୍ଗରଙ୍କ ସହ ଆଲୋଚନା ପ୍ରସାରଣ କରାଯିବ। ମହାକାଶ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 5 ୱିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 229 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 18 ଓଭର 3 ବଲ୍ରେ 5 ୱିକେଟ୍ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ଚିତାକର୍ଷକ ବ୍ୟାଟିଂ କରି 37 ବଲ୍ରୁ 103 ରନ୍ ସଂଗ୍ରହ କରିଥିଲେ। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 6 ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଆଜି ଆଇପିଏଲ୍ କ୍ରିକେଟରେ 2 ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଜୋହାନ୍ସବର୍ଗରେ ଗତକାଲି ଅନୁଷ୍ଠିତ 4ର୍ଥ ମହିଳା ଟି20 କ୍ରିକେଟ ମ୍ୟାଚ୍ରେ ଭାରତ 14 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 185 ରନ୍ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 20 ଓଭର୍ରେ 9 ୱିକେଟ୍ ବିନିମୟରେ 171 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତର ଦୀପ୍ତି ଶର୍ମା ଅପରାଜିତ 36 ରନ୍ କରିଥିବାବେଳେ ଜେମିନା 29 ବଲ୍ରୁ 43 ରନ୍ ସ୍କୋର କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଗତକାଲି ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଆଇପିଏଲ୍ ମ୍ୟାଚ୍ ସମୟରେ ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ଲୁଙ୍ଗି ଏନ୍ଗିଡ଼ିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦ୍ୱିତୀୟ ଓଭରର 3ର୍ତ୍ତୀୟ ବଲ୍ରେ ଅକ୍ଷର ପଟେଲଙ୍କ ବୋଲିଂରୁ କ୍ୟାଚ୍ ଧରିବାକୁ ଚେଷ୍ଟା କରୁଥିବାବେଳେ ଏଭଳି ଘଟିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନୀତି ଆୟୋଗର ପୁନର୍ଗଠନ ପରେ ଅଶୋକ କୁମାର ଲାହିଡ଼ି ଆୟୋଗର ଉପାଧ୍ୟକ୍ଷ ନିଯୁକ୍ତ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ମଧ୍ୟରେ ଦେଶରେ ପେଟ୍ରୋଲିୟମ୍ ଉତ୍ପାଦ ଓ ଏଲ୍ପିଜି ଯୋଗାଣ ସ୍ୱାଭାବିକ କହିଲେ କେନ୍ଦ୍ର ସରକାର। ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ। ଆଇପିଏଲ୍ କ୍ରିକେଟରେ ଆଜି ଚେନ୍ନାଇ ଓ ଲକ୍ଷ୍ନୌରେ ଅନୁଷ୍ଠିତ ହେବ ଦୁଇଟି ମ୍ୟାଚ୍। ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ରେ ଦକ୍ଷିଣ ଆଫ୍ରିକାକୁ 14 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।